ଲୁକ 18 ଅଧ୍ୟାୟ। ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେଉଥିଲେ ଯେ ସେମାନେ ସଦାବେଳେ ପ୍ରାର୍ଥନା କରିବା ଉଚିତ ଏବଂ କେବେ ହେଲେ ଭରସା ହରାଇବା ଉଚିତ ନୁହେଁ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ।
ଥରେ ଗୋଟିଏ ନଗରରେ ଜଣେ ବିଚାରପତି ଥିଲେ। ପରମେଶ୍ୱରଙ୍କୁ ତାହାଙ୍କର ଡର ନଥିଲା କି ଲୋକମାନେ ତାହାଙ୍କ ବିଷୟରେ କ'ଣ ଭାବୁଛନ୍ତି ସେଥିପ୍ରତି ଖାତିର କରୁନଥିଲେ। ସେହି ନଗରରେ ଗୋଟିଏ ସ୍ତ୍ରୀଲୋକ ଥିଲା, ତାର ସ୍ୱାମୀ ମରିଯାଇଥିଲା। ସେ ସ୍ତ୍ରୀଲୋକଟି ଏହି ବିଚାରପତିଙ୍କ ନିକଟକୁ ବହୁତ ଥର ଆସୁଥିଲା। ସେ ବିଚାରପତିଙ୍କୁ କହୁଥିଲା, ଗୋଟିଏ ଲୋକ ମୋ ପ୍ରତି ଅନ୍ୟାୟ କରୁଛି, ତୁମ୍ଭେ ମୋତେ ମୋର ନ୍ୟାୟ ଅଧିକାର ଦିଅ। କିନ୍ତୁ ବିଚାରପତି ସ୍ତ୍ରୀଲୋକଟିକୁ ସାହାଯ୍ୟ କରିବାକୁ ଇଚ୍ଛା କରିନଥିଲେ। କେତେ ସମୟ ପରେ ବିଚାରପତି ଜଣକ ମନେ ମନେ ଭାବିଲେ, ମୁଁ ପରମେଶ୍ୱରଙ୍କୁ ଡରୁନାହିଁ କି ଲୋକମାନେ ମୋ ବିଷୟରେ କ'ଣ ଭାବୁଛନ୍ତି ସେଥିପ୍ରତି ଖାତିର ବି କରୁନାହିଁ, କିନ୍ତୁ ଏହି ସ୍ତ୍ରୀଲୋକଟି ମୋତେ ସବୁବେଳେ ବ୍ୟସ୍ତ କରି ପକାଉଛି। ମୁଁ ତାକୁ ନ୍ୟାୟ ଅଧିକାର ଦେଇଦେଲେ ସେ ମୋ ପିଛା ଛାଡ଼ିଦେବ, ନଚେତ୍ ସେ ମୋତେ ହଇରାଣ କରୁଥିବ।
ପ୍ରଭୁ କହିଲେ,
ଶୁଣ, ସେହି ଦୁଷ୍ଟ ବିଚାରପତି ଜଣକ ଯାହା କହିଲେ ସେ କଥାର ଗୋଟିଏ ଅର୍ଥ ଅଛି। ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନେ ଦିନ ରାତି ତାହାଙ୍କୁ ପାଟି କରି ଡାକୁଥାନ୍ତି, ଯାହା ଠିକ୍ ତାହା ପରମେଶ୍ୱର ତାହାଙ୍କ ଲୋକଙ୍କୁ ସଦାବେଳେ ଦେଇଥାନ୍ତି। ନିଜ ଲୋକଙ୍କୁ ଉତ୍ତର ଦେବାରେ ପରମେଶ୍ୱର ଆଦୌ ବିଳମ୍ବ କରିବେ ନାହିଁ। ମୁଁ ତୁମ୍ଭକୁ କହୁଛି, ଅତି ଶୀଘ୍ର ପରମେଶ୍ୱର ତାହାଙ୍କ ଲୋକଙ୍କୁ ସାହାଯ୍ୟ କରିବେ। କିନ୍ତୁ ମନୁଷ୍ୟ ପୁତ୍ର ପୁଣି ଥରେ ଫେରିଆସିବା ପରେ ସେ ପୃଥିବୀରେ ତାହାଙ୍କର ବିଶ୍ୱାସୀମାନଙ୍କୁ ପାଇପାରିବେ କି?
କେତେକ ଲୋକ ଭାବୁଥିଲେ ଯେ ସେମାନେ ବହୁତ ଭଲ ଅଟନ୍ତି। ସେମାନେ ନିଜେ ଅନ୍ୟମାନଙ୍କ ଅପେକ୍ଷା ବହୁତ ଭଲ ହୋଇଥିବା ଭଳି ବ୍ୟବହାର କରୁଥିଲେ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ।
ଜଣେ ଫାରୁସୀ ଓ ଜଣେ କର ଆଦାୟକାରୀ ଥିଲେ। ଦିନେ ସେହି ଦୁଇ ଜଣ ପ୍ରାର୍ଥନା କରିବାକୁ ମନ୍ଦିରକୁ ଗଲେ। ଫାରୁସୀ ଜଣକ କର ଆଦାୟକାରୀଙ୍କ ଠାରୁ ଦୂରରେ ଅଲଗା ଠିଆ ହୋଇଥିଲେ। ଫାରୁସୀ ଜଣକ ପ୍ରାର୍ଥନା କଲାବେଳେ କହିଲେ, ହେ ପରମେଶ୍ୱର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହୋଇନଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଚୋରି, ଠକାମି, ବ୍ୟଭିଚାର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ। ମୁଁ ଏହି କର ଆଦାୟକାରୀ ଅପେକ୍ଷା ଭଲ ହୋଇଥିବାରୁ ତୁମ୍ଭ ପାଖରେ କୃତଜ୍ଞତା ଜଣାଉଛି। ମୁଁ ଜଣେ ଭଲ ଲୋକ। ମୁଁ ସପ୍ତାହରେ ଦୁଇଥର ଉପବାସ କରେ। ମୁଁ ମୋର ସମସ୍ତ ରୋଜଗାରର 10ରୁ 1 ଭାଗ ଦାନ କରେ। କର ଆଦାୟକାରୀ ମଧ୍ୟ ଅଲଗା ଏକାକି ଠିଆ ହୋଇଥିଲେ, କିନ୍ତୁ ପ୍ରାର୍ଥନା କଲାବେଳେ ସେ ସ୍ୱର୍ଗ ଆଡ଼କୁ ମଧ୍ୟ ଚାହିଁଲେ ନାହିଁ। କର ଆଦାୟକାରୀ ପରମେଶ୍ୱରଙ୍କ ପାଖରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, ହେ ପରମେଶ୍ୱର, ମୋ ଉପରେ ଦୟା କର, ମୁଁ ଜଣେ ପାପୀ। ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଲୋକଟି ଯେତେବେଳେ ତାର ପ୍ରାର୍ଥନା ଶେଷ କରି ତା ଘରକୁ ଫେରିଗଲା, ସେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ପରିଗଣିତ ହେଲା। କିନ୍ତୁ ଯେଉଁ ଫାରୁସୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ, ସେ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ ବୋଲି ଭାବେ ତାକୁ ହୀନ କରିଦିଆଯିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରିଦିଏ ତାକୁ ମହାନ କରାଯିବ।
କେତେକ ଲୋକ ସେମାନଙ୍କର ଛୋଟ ଛୋଟ ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ, ଯେପରି ଯୀଶୁ ସେହି ପିଲାମାନଙ୍କୁ କେବଳ ଛୁଇଁବେ। ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଲୋକମାନଙ୍କୁ ଏହା ନ କରିବାକୁ କହିଲେ, କିନ୍ତୁ ଯୀଶୁ ସେହି ଛୋଟ ପିଲାମାନଙ୍କୁ ପାଖକୁ ଡାକିଲେ। ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ,
ଛୋଟ ପିଲାମାନେ ମୋ ପାଖକୁ ଆସନ୍ତୁ, ସେମାନଙ୍କୁ ଅଟକାଅ ନାହିଁ, କାରଣ ଯେଉଁ ଲୋକମାନେ ଏହି ଛୋଟ ପିଲାମାନଙ୍କ ଭଳି ହୋଇଥିବେ କେବଳ ସେହିମାନେ ପରମେଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଗୋଟିଏ ଛୋଟ ପିଲା କିଛି ଗ୍ରହଣ କଲା ଭଳି ତୁମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କଲେ ତା ମଧ୍ୟରେ ପ୍ରବେଶ କରିପାରିବ ନାହିଁ।
ଜଣେ ଜିହୁଦୀ ନେତା ଯୀଶୁଙ୍କୁ ପଚାରିଲେ,
ହେ ଉତ୍ତମ ଗୁରୁ, ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ'ଣ କରିବା ଉଚିତ?
ଯୀଶୁ ତାହାଙ୍କୁ କହିଲେ,
ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହିଲ? କେବଳ ପରମେଶ୍ୱର ହିଁ ଉତ୍ତମ। ମୁଁ କିନ୍ତୁ ତୁମ୍ଭ ପ୍ରଶ୍ନର ଉତ୍ତର ଦେବି। ତୁମ୍ଭେ ପରମେଶ୍ୱରଙ୍କ ଆଜ୍ଞାମାନ ଜାଣିଛ, ତୁମ୍ଭେ ବ୍ୟଭିଚାର କରିବ ନାହିଁ, ତୁମ୍ଭେ କାହାରିକୁ ହତ୍ୟା କରିବ ନାହିଁ, କୌଣସି ଜିନିଷ ଚୋରି କରିବ ନାହିଁ, ଅନ୍ୟ ଲୋକଙ୍କ ବିଷୟରେ କେବେହେଁ ମିଛ କହିବ ନାହିଁ, ତୁମ୍ଭେ ତୁମ୍ଭର ବାପା ମାଆଙ୍କୁ ନିଶ୍ଚୟ ସମ୍ମାନ ଦେବ।
କିନ୍ତୁ ଯିହୁଦୀ ନେତା ଜଣକ କହିଲେ,
ମୁଁ ମୋ ପିଲାଦିନୁ ଏସବୁ ଆଜ୍ଞା ମାନି ଆସିଛି।
ଏ କଥା ଶୁଣି ଯୀଶୁ ସେହି ନେତାଙ୍କୁ କହିଲେ,
ତଥାପି ଏ ପର୍ଯ୍ୟନ୍ତ ଆଉ ଗୋଟିଏ କଥା ତୁମ୍ଭର କରିବାକୁ ବାକି ଅଛି। ତୁମ୍ଭର ଯାହା ଅଛି ସବୁ ବିକିଦେଇ ଗରିବଙ୍କୁ ବାଣ୍ଟି ଦିଅ, ତୁମ୍ଭକୁ ସ୍ୱର୍ଗରେ ପୁରସ୍କାର ମିଳିବ, ତାପରେ ତୁମ୍ଭେ ଆସ ଓ ମୋର ଅନୁସରଣ କର।
ନେତା ଜଣକ ଏହା ଶୁଣି ବହୁତ ମନ ଦୁଃଖ କଲେ। ସେ ବହୁତ ଧନୀ ଥିଲେ ଓ ନିଜ ଧନତକ ରଖିବାକୁ ଚାହୁଁଥିଲେ। ସେହି ଯିହୁଦୀ ନେତାଙ୍କୁ ଦୁଃଖିତ ହେବାର ଦେଖି ଯୀଶୁ କହିଲେ,
ପରମେଶ୍ୱରଙ୍କ ରାଜ୍ୟରେ ଧନୀ ଲୋକମାନେ ପ୍ରବେଶ କରିବା ବହୁତ କଠିନ। ଜଣେ ଧନୀ ଲୋକ ପକ୍ଷରେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାଠାରୁ ଗୋଟିଏ ଛୁଞ୍ଚି କଣା ଦେଇ ଓଟଟିଏ ଗଳିଯିବା ଅଧିକ ସହଜ।
ଲୋକମାନେ ଏକଥା ଶୁଣିବା ପରେ କହିଲେ,
ତେବେ କେଉଁମାନେ ପରିତ୍ରାଣ ପାଇପାରିବେ?
ଯୀଶୁ କହିଲେ,
ଯେଉଁ କାମ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ ତାହା ପରମେଶ୍ୱର କରିପାରିବେ।
ପିତର କହିଲେ,
ଦେଖନ୍ତୁ ଆମ୍ଭେ ଆମର ସର୍ବସ୍ୱ ଛାଡ଼ିଦେଇ ଆପଣଙ୍କ ଅନୁସରଣ କରିଛୁ।
ଯୀଶୁ କହିଲେ,
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେଉଁ ଲୋକ ପରମେଶ୍ୱରଙ୍କ ରାଜ୍ୟ ପାଇଁ ତାର ଘର, ପତ୍ନୀ, ଭାଇ, ବାପା ମା କିମ୍ବା ପିଲାମାନଙ୍କୁ ଛାଡ଼ିଥିବ, ସେ ଛାଡ଼ିଥିବା ବସ୍ତୁ ଅପେକ୍ଷା ଅଧିକ ପାଇବ। ସେ ଲୋକ ଏହି ଜୀବନକାଳ ମଧ୍ୟରେ ତ ଅନେକ ଗୁଣ ଅଧିକ ପାଇବ, ଏବଂ ମରିଗଲା ପରେ ମଧ୍ୟ ସେ ପରମେଶ୍ୱରଙ୍କ ସହିତ ଚିରକାଳ ବାସ କରିବ।
ତାପରେ ଯୀଶୁ ଅଲଗା ଭାବରେ ବାର ଜଣ ଶିଷ୍ୟଙ୍କୁ କହିଲେ,
ଶୁଣ, ଆମ୍ଭେମାନେ ଜେରୁସାଲେମକୁ ଯାଉଛୁ। ପରମେଶ୍ୱର ଭବିଷ୍ୟତ ବକ୍ତାମାନଙ୍କୁ ମନୁଷ୍ୟପୁତ୍ରଙ୍କ ବିଷୟରେ ଯାହା ସବୁ ଲେଖିବାକୁ କହିଥିଲେ ସେ ସବୁ ଘଟିବ। ତାହାଙ୍କ ଲୋକମାନେ ତାହାଙ୍କୁ ବିଧର୍ମୀମାନଙ୍କ ହାତରେ ଦେଇଦେବେ, ତାହାଙ୍କୁ ଉପହାସ କରାଯିବ, ଲୋକେ ତାହାଙ୍କୁ ଅପମାନ ଦେବେ ଓ ତାହାଙ୍କ ଉପରକୁ ଛେପ ପକାଇବେ। ସେମାନେ ତାହାଙ୍କୁ ଚାବୁକରେ ପିଟିବେ ଓ ଶେଷରେ ମାରିଦେବେ, କିନ୍ତୁ ମୃତ୍ୟୁର ତୃତୀୟ ଦିବସରେ ସେ ପୁଣି ଜୀବିତ ହୋଇ ଉଠିବେ।
ପ୍ରେରିତମାନେ ଏକଥା ବୁଝିବାକୁ ଚେଷ୍ଟା କଲେ, ମାତ୍ର ସେମାନେ ବୁଝିପାରିଲେ ନାହିଁ। ଏ କଥାର ଅର୍ଥ ସେମାନଙ୍କ ପାଖରେ ଗୁପ୍ତ ରହିଲା। ଯୀଶୁ ଜିରିହୋ ନଗର ପାଖାପାଖି ହୋଇ ଆସିଲେ। ସେତେବେଳେ ରାସ୍ତା କଡ଼ରେ ଗୋଟିଏ ଅନ୍ଧ ବସିଥିଲା। ସେହି ଅନ୍ଧଟି ଭିକ ମାଗୁଥିଲା। ସେ ରାସ୍ତାରେ ଯାଉଥିବା ଲୋକମାନଙ୍କର କୋଳାହଳ ଶୁଣିପାରି ପଚାରିଲା,
ଘଟଣା କ'ଣ?
ଲୋକମାନେ କହିଲେ,
ନାଜରେତୀୟ ଯୀଶୁ ଏହି ବାଟ ଦେଇ ଯାଉଛନ୍ତି।
ଅନ୍ଧଟି ଉତ୍ତେଜିତ ହୋଇପଡ଼ିଲା ଓ କହିଲା,
ଦାଉଦଙ୍କ ପୁତ୍ର ଯୀଶୁ, ଦୟାକରି ମୋତେ ସାହାଯ୍ୟ କର।
ଆଗରେ ଯାଉଥିବା ଲୋକମାନେ ଅନ୍ଧକୁ ଧମକ ଦେଲେ। ସେମାନେ ଅନ୍ଧକୁ ଚୁପ୍ ରହିବାକୁ କହିଲେ, କିନ୍ତୁ ସେ ଆହୁରି ଜୋରରେ ପାଟି କରି କହିଲା,
ହେ ଦାଉଦଙ୍କ ପୁତ୍ର, ଦୟାକରି ମୋତେ ସାହାଯ୍ୟ କରନ୍ତୁ।
ଯୀଶୁ ସେଠାରେ ଅଟକି ଗଲେ। ସେ ଆଜ୍ଞା ଦେଲେ,
ତାହାକୁ ମୋ ପାଖକୁ ଆଣ।
ସେ ପାଖକୁ ଆସିବା ପରେ ଯୀଶୁ ତାକୁ ପଚାରିଲେ,
ମୁଁ ତୁମ୍ଭ ପାଇଁ କ'ଣ କରିବି ବୋଲି ତୁମ୍ଭେ ଚାହୁଁଛ?
ସେହି ଅନ୍ଧଟି କହିଲା,
ପ୍ରଭୁ, ମୁଁ ପୁଣି ଥରେ ଦେଖିପାରିବାକୁ ଚାହୁଁଛି।
ଯୀଶୁ ତାହାକୁ କହିଲେ,
ତୁମ୍ଭେ ଦୃଷ୍ଟି ଶକ୍ତି ଲାଭ କର, ତୁମ୍ଭର ବିଶ୍ୱାସ ହିଁ ତୁମ୍ଭକୁ ଉଦ୍ଧାର କଲା।
ତତ୍ ସଙ୍ଗେ ସଙ୍ଗେ ଅନ୍ଧଟି ଦୃଷ୍ଟିଶକ୍ତି ଫେରି ପାଇଲା। ସେ ପରମେଶ୍ୱରଙ୍କୁ ପ୍ରଶଂସା କରି ଯୀଶୁଙ୍କୁ ଅନୁସରଣ କଲା। ଏହି ଘଟଣା ଦେଖିଥିବା ଲୋକେ ପରମେଶ୍ୱରଙ୍କ ସ୍ତୁତିଗାନ କଲେ।